ବସ୍ତିର ସମସ୍ୟା ମୁଁ କହିବି ମୁନା ସନାତନ ଧର ଗୋଟେ କଥା ହଉଛି ବସ୍ତିର ସମସ୍ୟା କହିଲେ ତ ଅନେକ ସମସ୍ୟା ବାହାରିବ ଏଥିରେ ଆମର ଟଏଲେଟ୍ ପାଇଖାନା ଠାରୁ ଝାଡା ଆରମ୍ଭ ଠାରୁ ଶୌଚ ପର୍ଯ୍ୟନ୍ତ ଅବା ଚାଲିବା ଠାରୁ ଅଥବା ଏ ପର୍ଯ୍ୟନ୍ତ ମାନେ ଆମର ଯେମିତି ବସ୍ତିରେ ଆମେ ରହିଛେ ବସ୍ତିରେ ଅବଶ୍ୟ ମଶା ବି ମଶା ଡାନ୍ସ ଠାରୁ ଯେହେତୁ ଆମେ ବସ୍ତିରେ ରହିଛେ ସମସ୍ତଙ୍କ ବିଷୟରେ ଆମେ ଚିନ୍ତା ତ କରିବା କିନ୍ତୁ କରିବା ଆଉ କରିବା ଭିତରେ ବହୁତ ପାର୍ଥକ୍ୟ ରହୁଛି ଯାହାଦ୍ୱାରା କି ସମାଜକୁ ସଫା କରିବାକୁ ହେଲେ ଆମେ ନିଜକୁ କିଛି ପରିବର୍ତ୍ତନ କରିବାକୁ ପଡିବ ତ ନିଜକୁ ପରିବର୍ତ୍ତନ ଅବଶ୍ୟ ଯେତେବେଳେ ମୁଁ ନିଜେ ନିଜେ ହେଇପାରୁନି କିମ୍ବା ସମାଜକୁ ସଜାଗ କରିବାକୁ ହେଲେ ମୁଁ ସମସ୍ତଙ୍କୁ କହେ କି ଭାଇ ଦେଖ କାମ କର କହ ନାହିଁ ସେ କାମ କରିବାକୁ ପ୍ରାୟ ଆଜିକାଲି ସମାଜରେ କାମ କରିବାକୁ ବହୁତ ଧୀର କିନ୍ତୁ କହିବାକୁ ବହୁତ ବ୍ୟଗ୍ର କିନ୍ତୁ କହିବା ଲୋକ ସମସ୍ତେ କରିବା ଲୋକ ବହୁତ କମ ମୁଁ ଚାହେଁ କି ସମାଜ ଚାହୁଁଛି ଆମେ ସମସ୍ତେ ନିଜେ ସ୍ୱଚ୍ଛ ହେବା ସହିତ ସମାଜକୁ ସ୍ୱଚ୍ଛ କରିବା ଗୋଡ ଭାତ ପରିଷ୍କାର କରିବା ସମୟ ଯଦି ପରିଷ୍କାର କରାଯାଏ ଯଦି ଆମକୁ କୌଣସି ଏ ବିଷୟରେ ଯଦି କିଛି ଆଗୁଆ କରି ଯଦି ଆମକୁ କିଛି ଦିଆଯାଏ ଆମେ ଆ ଭିତରେ ଚିର ଉପକୃତ ହେବୁ ଆଉ ବସ୍ତିବାସିନ୍ଦା ବି ଖୁସି ହେବେ କିନ୍ତୁ ଏ ବସ୍ତିବାସିନ୍ଦା ଖୁସି କରିବା ଲାଗି ଯଦି ଆପଣମାନେ ଆସିଛନ୍ତି ଯଦି ଭଲ ଯେକୌଣସି ବିଷୟରେ ଆମକୁ ଆଗ୍ରହ ଦେବେ ତାପରେ ଆମେ ନିହାତି ଏ ବିଷୟରେ କାମ କରିବୁ କାମ କରିକି ଅବଶ୍ୟ ସମାଜକୁ ସଫା କରିପାରିବୁ ନିଜ ବସ୍ତିକୁ ସଫା କରିପାରିବୁ ଆଉ ଅଲଗା ବସ୍ତି ଏ ବସ୍ତିକି ଦେଖି ଫାୟାର ଷ୍ଟେସନ ବସ୍ତିକି ଦେଖିବି ଅଲଗା ବସ୍ତିକି ଜାଣିପାରିବେ ନାଇଁ ଯଦି ଏ ବସ୍ତିରେ ସଫା ହେଇଛି ଅଲଗା ବସ୍ତି ଆମେ କେମିତି ସଫା ହେବ ଆସିଥିବା ଲୋକ ଦେଖିଲେ ଅବଶ୍ୟ ତାଙ୍କୁ ଆମେ ଉପଦେଶ ଦେବୁ କିମ୍ବା ଆଦେଶ ଦେବୁ କିମ୍ବା ଭଲ କରିବୁ ଏ କାମ ଯଦି ହୁଅନ୍ତା ବହୁତ ଆଗେ ଯାଆନ୍ତା ମୁଁ ବୋଧେ ଭାବୁଛି ଏହା ଆଗେ ହୁଅନ୍ତା ଖାଲି କହିଲେ ହବ ନାହିଁ ସ୍ୱଚ୍ଛ ଭାରତ ସ୍ୱଚ୍ଛ କରିବାକୁ ହେଲେ ନିଜକୁ ସ୍ୱଚ୍ଛ ହେବା ସହିତ ସମାଜକୁ ସଫା କରିବା ଯଦି କେହି ଜଣେ ଆମ ବସ୍ତିରେ ଝାଡୁ ମାରିଦିଏ ଆମର ମହିଳା ଲୋକ କହିବେ ସ୍ତ୍ରୀ ଲୋକ କହନ୍ତି ମାନେ କହନ୍ତି ଦେଖ ଇଏ ଝାଡୁ କିନ୍ତୁ ଝାଡୁ ମାରିଲେ କେବେ ହାଡି ହୁଏ ନାହିଁ ସମାଜ ସଫା କରିବାକୁ ହେଲେ